ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
প্রিয় বন্ধুগণ নমস্কার, আপনার মু এই স্বাস্থ্য বিষয় সূচনা রে স্বাগত করুছি। বিগত কিছু দিন মধ্যে আমি মানে কর্কট রোগ বিষয়ে বহু কিছু বিষয় জাঁপারিছু। আসন্তু এর আজ রাসায়নিক চিকিৎসা বিষয়ে কিছু জাঁনবা। পাকস্থলী কর্কট ঔষধ দ্বারা এতে প্রভাবিত হুয়ে না, এদ্বারা আকার কমে যায়, লক্ষণ কমি যায়, বঞ্চবা সময় সামান্য বড়ি যায়। এই ঔষধ মানঙ্কর নাম হেলা ফ্লোরোসিল, ক্যাপসিটাবাইন, কার্মুস্টাইন, সেমুস্টাইন, আডিয়ামাইসিন, মেটোমাইসিন, সিসোপ্লাটিন ও ট্যাক্সোটিয়র। এই ঔষধর গুণ ঠিক ভাবে জনা যাই না। একাধিক ঔষধ এক সময় মধ্যে প্রয়োগ করা যায়, কেতেক ঔষধ পাকস্থলীরে মধ্য প্রয়োগ করা হেউছি। এর বিকিরণ শল্য চিকিৎসা সহ কেমোথেরাপি ও বিকিরণ চিকিৎসা দিয়া যাই থাকে। এদ্বারা যন্ত্রণা কম হুয়ে ও আকার কমি যায়। অপরেশন যোগ্য নহেলে বিকিরণ ও কেমোথেরাপি দিয়া যায়। রোগ অনুসারে আংশিক বা সম্পূর্ণ পাকস্থলী বাহার করা দিয়া যাই থাকে। এসব পার্শ্ববর্তী লসিকা গ্রন্থি, অন্তনালী ও অগ্নাশয় মধ্য কাড়ি দিয়া যায়। এন্ডোস্কোপি সাহায্যে অপরেশন মধ্য করা যায়। যেতে অংশরে কর্কট থাকে সেসব বাহার করে দিয়া যায়। অপরেশন দ্বারা চাশ রু কম ভাগ আরোগ্য লোক লাভ করতে। একাধিক ঔষধ, একাধিক ঔষধ প্রয়োগ কলে বঞ্চব সময় কিছু বড়ি যাই থাকে। অন্য রোগী সতেইশ মান বঞ্চলে একাধিক ঔষধ প্রয়োগ কলে ছত্রিশ মাস সে বঞ্চিপার। সংক্রমণর অনুশীলন, এ পৃথিবীর কর্কট রোগ ভিতরে চতুর্থ স্থান অধিকার করিছি। মৃত্যু হার হিসাবে এ দ্বিতীয় স্থান অধিকার করিছি। আমেরিকার প্রতবর্ষ হেউথিবা কর্কট ভিতরে দ্বিতীয় স্থান অধিকার করিছি। কোরিয়া দেশে এ সবুঠারু অধিক কর্কট রোগ হয়ে থাকে। শতকড়া অশি রু নবে ভাগ রোগরে বিস্থাপন বা মেটাস্টাটিস হুয়ে। এমানক মধ্যরু শতকড়া পঁয়ষঠি রোগ ছ মাস মাত্র বঞ্চিপারন্তি। আমেরিকার প্রতবর্ষ যেতে কর্কট রোগী আসন্তি তা মধ্যরু শতকড়া দুই কেবল পাকস্থলী কর্কটরে আক্রান্ত হয়ে থাকে। অন্য দেশে এর হার অধিক রহিথায়। কোরিয়ারে এর হার শতকড়া দশ দশমিক আঠ প্রতিশত রহিছি। কর্কট বিস্থাপন শতকড়া অশি রু নবে ভাগ লোকঙ্কর হুয়ে। শীঘ্র চিকিৎসাকু আসিথিবা লোকঙ্ক মধ্যরে শতকড়া পঁয়ষঠি লোক ছ মাস মাত্র বঞ্চিপারন্তি ও ডেরিরে আসিথিবা রোগীঙ্ক মধ্যরু কেবল শতকড়া পনেরো ভাগ মাত্র ছ মাস বঞ্চন্তি। অজীর্ণ যোগু ডাক্তর পাখুকু আসিথিবা প্রতি পচাশ জনক মধ্যরু জনকর পাকস্থলী কর্কট হেইথায়। প্রিয় বন্ধুগণ, আমি তো এই পাকস্থলী কর্কট বিষয়ে বহু কিছু সূচনা পাইছু। আসন্তু আম স্বাস্থ্যর আমি নিজে ବହୁତ ଯତ୍ନ ଏବଂ ଧ୍ୟାନ ନେଉ, କାରଣ ଏହି ସ୍ୱାସ୍ଥ୍ୟ ପରମେଶ୍ୱରଙ୍କର ଆମ ପ୍ରତ୍ୟେକଙ୍କ ନିମନ୍ତେ ଗୋଟିଏ ଦାନ। ଈଶ୍ୱର ଆପଣ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପ୍ରେମର ସାଗର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କରୁଣା, ତାହାଙ୍କ ଦୟା, ତାହାଙ୍କ ଶାନ୍ତି ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ରଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ସିଂହାସନ ବିଚାର କ'ଣ। ଯେବେ ଆମେ ବିଚାର ବିଷୟରେ ତର୍କ ବିତର୍କ କରୁ, ଅନେକ ପ୍ରକାର ପ୍ରଶ୍ନ ହୋଇଥାଏ କି ଏହି ବିଚାର କେଉଁ ଆଧାରରେ ହୋଇଥାଏ। ଚାଲନ୍ତୁ ଯଦି ଆମେ ପ୍ରକାଶିତ ପୁସ୍ତକ 20:1-15 ପଢ଼ିବା, ସେଠି କହୁଅଛି, ବୃହତ୍ ଶ୍ରେଷ୍ଠ ସିଂହାସନ ବିଚାର ବର୍ଣ୍ଣିତ ହୋଇଅଛି ଏବଂ ବିନାଶ ପ୍ରାପ୍ତମାନେ ଅଗ୍ନିମୟ ଦ୍ରତ ମଧ୍ୟକୁ ନିପେକ୍ଷ କରାଯିବ ଯିବା ପୂର୍ବରୁ ହେବାକୁ ଥିବା ଶେଷ ବିଚାର ବିଷୟରେ ପ୍ରକାଶିତ ତାର 20:7-15 ଆମେ ପାଉ। ଏଠି କହୁଛି, ଆମ୍ଭେମାନେ ଜାଣୁ ଯେ ସହସ୍ର ବର୍ଷର ରାଜତ୍ୱ ଏବଂ ପଶୁ ଅର୍ଥାତ୍ ଶୈତାନ ଏବଂ ଭଣ୍ଡଭାବବାଦୀ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ୍ୟ କରାଯିବା ପରେ ସେହି ଶେଷ ବିଚାର ହେବ। ପ୍ରକାଶିତ 20:7-10 କହେ ସେଠି ଫିଟାଯାଇଥିବା ପୁସ୍ତକଗୁଡ଼ିକ ବିଷୟରେ। ପ୍ରକାଶିତ 20:12 ଆମେ ପାଉଅଛୁ, ଭଲ ହେବା ବା ମନ୍ଦ ହେବା ହେଉ ପ୍ରତ୍ୟେକଙ୍କ ବ୍ୟକ୍ତିଙ୍କ କାର୍ଯ୍ୟଗୁଡ଼ିକର ବିବରଣୀ ଧାରଣ କରେ, କାରଣ ଈଶ୍ୱର ଯେବେ ବି କୁହାଯାଇଥିବା କରାଯାଇଥିବା କିମ୍ବା ଏପରିକି ଚିନ୍ତା କରାଯାଇଥିବା ପ୍ରତ୍ୟେକ ବିଷୟ ଜାଣନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ପୁରସ୍କୃତ କରିବେ କିମ୍ବା ଦଣ୍ଡ ଦେବେ। ଗୀତ ସଂହିତା 28:4 କହେ, ସେମାନଙ୍କ କର୍ମାନୁସାରେ ଓ ସେମାନଙ୍କ କ୍ରିୟାର ଦୃଷ୍ଟତାନୁସାରେ ସେମାନଙ୍କୁ ପ୍ରତିଫଳ ଦିଆଯିବ। ସେମାନଙ୍କ ହସ୍ତରୁ କର୍ମାନୁରୂପ ଫଳ ସେମାନଙ୍କୁ ଦିଅ, ସେମାନଙ୍କୁ ସମୁଚିତ ଫଳ ଭୋଗ କରାଅ। ତାର 8:6 କହେ, ଗୀତ ସଂହିତା 8:6 କହେ, ମୁଁ ଆପଣା ଦୁର୍ଦ୍ଦଶା ସମୟରେ ସଦାପ୍ରଭୁଙ୍କୁ ଡାକିଲି ଓ ମୋ ପରମେଶ୍ୱରଙ୍କ ନିକଟରେ ଆର୍ତ୍ତନାଦ କଲି। ସେ ଆପଣା ମନ୍ଦିରରୁ ମୋହର ରବ ଶୁଣିଲେ, ପୁଣି ତାହାଙ୍କ ସମ୍ମୁଖରେ କୃତ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ପ୍ରବେଶ କଲା। ଗୀତ ସଂହିତା 22:12 କହେ, ଅନେକ ବୃକ୍ଷ ମୋତେ ବେଷ୍ଟନ କରିଅଛନ୍ତି, ବାସ୍ନର ବଲବାନ ବୃଷ୍ଟଗନ ମୋତେ ଘେରିଅଛନ୍ତି। ଗୀତ ସଂହିତା 62:12 ଆହୁରି, ହେ ପ୍ରଭୁ, ତୁମ୍ଭଠାରେ ଦୟା ଥାଏ, କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଇଅଛ। ସାଧୁପାଲ କହନ୍ତି 2:6, ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ। ସେହିପରି ପ୍ରକାଶିତ 2:23 କୁହେ, ପୁଣି ଆମ୍ଭେ ତାହାର ସନ୍ତାନମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷିକ ପୁଣି ତୁମମାନଙ୍କର ପ୍ରତ୍ୟେକ ଜନକୁ ଆପଣା ଆପଣା କର୍ମାନୁସାରେ ଫଳଦାତା ଏହା ମଣ୍ଡଳୀଗଣ ଜାଣିବେ। ପୁଣି ଏହି ସମୟରେ ଜୀବନ ପୁସ୍ତକ ନାମରେ ନାମିତ ଅନ୍ୟ ଏକ ପୁସ୍ତକ ଖୋଲାଗଲା। ପ୍ରକାଶିତ 20:12 ଆମେ ଏହା ପାଉଅଛୁ। ଏହି ପୁସ୍ତକ ହିଁ ଜଣେ ବ୍ୟକ୍ତି ଈଶ୍ୱରଙ୍କ ସହ ଅନନ୍ତ ଜୀବନ କାଟିବାକୁ ଅଧିକାର ପ୍ରାପ୍ତ ଦେବା କିମ୍ବା ଅଗ୍ନିମୟ ହ୍ରଦରେ ଅନନ୍ତକାଳୀନ ଦଣ୍ଡ ପାଇବ ତାହା ନିର୍ଦ୍ଧାରଣ କରିବ। ଯଦିଓ ଖ୍ରୀଷ୍ଟିଆନମାନେ ସେମାନଙ୍କ କାର୍ଯ୍ୟ ନିମନ୍ତେ ଦାୟୀ ଅଟନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ କ୍ଷମାପ୍ରାପ୍ତ ହୋଇଅଛନ୍ତି ଏବଂ ସେମାନଙ୍କ ନାମ ଜଗତର ପତନାବଧି ଜୀବନ ପୁସ୍ତକରେ ଯାହାକି ଲିଖିତ ହୋଇଅଛି। ମଧ୍ୟ ଆମେ ଶାସ୍ତ୍ରକୁ ଜାଣୁ ଯେ ଏହି ବିବାହରେ ହିଁ ମୃତ୍ୟୁମାନେ ସେମାନେ କରିଥିବା କାର୍ଯ୍ୟ ଅନୁସାରେ ବିଚାରିତ ହେବେ। ପ୍ରକାଶିତ 20:12 ଏହା କହୁଅଛି, ଏବଂ ଯେଉଁମାନେ ନାମ ଜୀବନ ପୁସ୍ତକରେ ଲେଖା ନଗଲା ସେମାନଙ୍କୁ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ କରାଗଲା। ଏହିପରି ପ୍ରକାଶିତ 20:15 କହୁଅଛି। ଘଟଣାଟି ହେଉଛି ପ୍ରିୟ ଶ୍ରୋତା, ବିଶ୍ୱାସୀ ଓ ଅବିଶ୍ୱାସୀ ସମସ୍ତ ମନୁଷ୍ୟଙ୍କ ନିମନ୍ତେ ଏକ ଶେଷ ବିଚାର ହେବାକୁ ଯାଉଛି ଓ ଏହା ଶାସ୍ତ୍ରର ଅନେକ ଅଂଶରେ ସ୍ପଷ୍ଟ ଭାବେ ନିଶ୍ଚିତ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ଦିନେ ଖ୍ରୀଷ୍ଟଙ୍କ ସମ୍ମୁଖରେ ଦଣ୍ଡାମାନ ହେବ ଏବଂ ତାଙ୍କ କାର୍ଯ୍ୟ ଅନୁଯାୟୀ ବିଚାରିତ ହେବ। ବୃହତ୍ ଶ୍ରେଷ୍ଠ ସିଂହାସନ ବିଚାର ଯେ ଶେଷ ବିଚାର, ଏହା ଅତି ସ୍ପଷ୍ଟ ହୋଇଥିବା ସ୍ଥଳେ ବାଇବଲରେ ଉଲ୍ଲେଖିତ ଅନ୍ୟ ବିଚାରଗୁଡ଼ିକ ସହ ଏହା କିପରି ସମ୍ବନ୍ଧିତ ସେ ବିଷୟରେ ଖ୍ରୀଷ୍ଟିଆନମାନେ ସମ୍ମତ ନୁହନ୍ତି। ବିଶେଷତ୍ୱ ବହୁତ ସ୍ପଷ୍ଟ ସିଂହାସନ ବିଚାରରେ କେଉଁମାନେ ବିଚାରିତ ହେବେ? କେତେକ ଖ୍ରୀଷ୍ଟିଆନ ବିଶ୍ୱାସ କରନ୍ତି ଯେ ପ୍ରିୟ ଶ୍ରୋତା, ଶାସ୍ତ୍ର ଆଗାମୀ 3 ବିଚାର ବିଷୟରେ ପ୍ରକାଶ କରେ। ପ୍ରଥମଟି ହେଉଛି ମେଷ ଏବଂ ଛାଗମାନଙ୍କ ବିଚାର ବା ଦେଶଗୁଡ଼ିକର ବିଚାର, ଯେପରିକି ମାଥ୍ୟୁ 25:31-36 ଏହା କହୁଅଛି। ଏହା କ୍ଲେଶର ସମୟ ପରେ କିନ୍ତୁ ସହସ୍ର ବର୍ଷର ରାଜୁତି ପୂର୍ବରୁ ଘଟିବ। ଏହାର ଉଦ୍ଦେଶ୍ୟ ହେଉଛି କିଏ ସହସ୍ର ବର୍ଷ ରାଜୁତିରେ ଭାଗ ନେବ। ଦ୍ୱିତୀୟଟି ହେଉଛି ବିଶ୍ୱାସୀମାନଙ୍କ କାର୍ଯ୍ୟ। ଅନେକ ସମୟରେ ଖ୍ରୀଷ୍ଟଙ୍କ ବିଚାର ସିଂହାସନ ଯାହା ଭାବେ ଉଲ୍ଲେଖ କରାଯାଏ, ଦ୍ୱିତୀୟ କରନ୍ତି 5:10। ଏହି ବିଚାରରେ ଖ୍ରୀଷ୍ଟିଆନମାନେ ସେମାନଙ୍କ କାର୍ଯ୍ୟ ବା ଈଶ୍ୱରଙ୍କ ପ୍ରତି ସେମାନଙ୍କ ସେବା ଯୋଗୁଁ ବିଭିନ୍ନ ମାନର ପୁରସ୍କାର ପ୍ରାପ୍ତ ହେବେ। ତୃତୀୟଟି ହେଉଛି ସହସ୍ର ବର୍ଷର ଶେଷରେ ହେବାକୁ ଥିବା ବୃହତ୍ ଶ୍ରେଷ୍ଠ ସିଂହାସନ ବିଚାର, ଯାହା ଆମେ ପ୍ରକାଶିତ 20:11-15 ପାଉଛୁ। ସେଠି ଲେଖାଯାଇଅଛି ଏହିପରି, ତପ୍ତରେ ମୁଁ ଗୋଟିଏ ବୃହତ୍ ଶ୍ୱେତବର୍ଣ୍ଣ ସିଂହାସନ ଓ ଧତୁପଦିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ। ପୁଣି ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ୍ୟୁ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକ ସବୁ ଫିଟାଗଲା। ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା। ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତ୍ୟୁମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତ୍ୟୁମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତ୍ୟୁମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ଧ୍ରଦରେ ପକାଗଲା। ଏହି ମୃତ୍ୟୁ ଅର୍ଥାତ୍ ଅଗ୍ନିମୟ ଧ୍ରଦ୍ର ଦ୍ୱିତୀୟ ମୃତ୍ୟୁ, ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖାନଗଲା, ତାହାକୁ ଅଗ୍ନିମୟ ଧ୍ରଦରେ ପକାଗଲା। ପ୍ରିୟସତା, ଏହା ହେଉଛି ଅବିଶ୍ୱାସୀମାନଙ୍କ ବିଚାର, ଯେଉଁଠି ସେମାନେ ସେମାନଙ୍କ କାର୍ଯ୍ୟ ଅନୁଯାୟୀ ବିଚାରିତ ହେବେ ଏବଂ ଅଗ୍ନିମୟ ହ୍ରଦରେ ଅନନ୍ତକାଳ ଦଣ୍ଡ ପାଇବା ନିମନ୍ତେ ପଠାଯିବେ। ଅନ୍ୟ ଖ୍ରୀଷ୍ଟିଆନମାନେ ବିଶ୍ୱାସ କରନ୍ତି ଯେ ପ୍ରିୟସତା ଏହି ତିନି ଗୋଟି ବିଚାର ଶେଷ ବିଚାର ବିଷୟରେ ହିଁ କୁହେ ଏବଂ ଏହା ପୃଥକ୍ ତିନିଗୋଟି ବିଚାର ବିଷୟରେ କୁହେ ନାହିଁ। ଅନ୍ୟ ଭାବରେ କହିବାକୁ ଗଲେ ପ୍ରକାଶିତ 20:1-15 ଥିବା ବୃହତ୍ ଶ୍ରେତ ସିଂହାସନ ବିଚାର ସମୟରେ ଉଭୟ ବିଶ୍ୱାସୀମାନେ ଏବଂ ଅବିଶ୍ୱାସୀମାନେ ବିଚାରିତ ହେବେ। ଯେଉଁମାନଙ୍କ ନାମ ଜୀବନ ପୁସ୍ତକରେ ଲିଖିତ ଥିବାର ଦେଖାଯିବ ସେମାନେ ପୁରସ୍କାର ପାଇବେ କିମ୍ବା ହରାଇବେ ତାହା ନିର୍ଦ୍ଧାରଣ କରିବା ନିମନ୍ତେ ସେମାନଙ୍କ କାର୍ଯ୍ୟାନୁଯାୟୀ ବିଚାରିତ ହେବ। ଯେଉଁମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯାଇ ନାହିଁ ସେମାନେ ଅଗ୍ନିମୟ ହ୍ରଦରେ ପାଇବାକୁ ଥିବା ଦଣ୍ଡର ମାତ୍ର ନିର୍ଦ୍ଧାରଣ କରିବା ନିମନ୍ତେ ସେମାନଙ୍କ କାର୍ଯ୍ୟାନୁଯାୟୀ ବିଚାରିତ ହେବେ। ଯେଉଁମାନେ ଏହି ମତବାଦର ଧାରଣା ରଖନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ବୃହତ୍ ଶ୍ରେଷ୍ଠ ସିଂହାସନ ବିଚାର ଯାହା ଘଟିବ ତାହା ମାଥିଓ 25:31-46 ତାହାର ଅନ୍ୟ ଏକ ବର୍ଣ୍ଣନା ରହିଛି। ସେମାନେ ଏହି ଘଟଣାକୁ ସୂଚିତ କରନ୍ତି ଯେ ଏହି ବିଚାରର ଫଳାଫଲ ଯାହାକି ପ୍ରକାଶିତ 20:1-15 ଲିଖିତ ବୃହତ୍ ଶ୍ରେଷ୍ଠ ସିଂହାସନ ବିଚାର ପରେ ଯାହା ଘଟିବ ତାହା ସହ ସମାନ। ମେଷମାନେ ଯାହାକି ବିଶ୍ୱାସୀମାନେ ଅନନ୍ତ ଜୀବନ ମଧ୍ୟକୁ ପ୍ରବେଶ କରନ୍ତି ଯେତେବେଳେ କି ଛାଗମାନେ ଯାହାକି ଅବିଶ୍ୱାସୀମାନେ ଅନନ୍ତ ଦଣ୍ଡ ମୃତ୍ୟୁକୁ ନିକ୍ଷିପ୍ତ କରାଯାଇଛନ୍ତି ତାହା ମାଥିଓ 25:26-46 ପାଉଛୁ। ପ୍ରିୟସତା, ବୃହତ୍ ଶ୍ରେତ ସିଂହାସନ ବିଷୟରେ ଜଣେ ଯେକୌଣସି ମତ ପୋଷଣ କରନ୍ତୁ ନା କାହିଁକି, ଆଗାମୀ ବିଚାର ଗୁଡ଼ିକ ବିଷୟକୁ ଘଟଣା ପ୍ରତି ଆମମାନଙ୍କ ଚକ୍ଷୁ ବନ୍ଦନ କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ପ୍ରଥମ, ଯୀଶୁଖ୍ରୀଷ୍ଟ ବିଚାରକର୍ତ୍ତା ହେବେ। ସମସ୍ତ ଅବିଶ୍ୱାସୀ ଖ୍ରୀଷ୍ଟଙ୍କ ଦ୍ୱାରା ବିଚାରିତ ହେବେ ଏବଂ ସେମାନେ ଯାହା ଯାହା କରିଅଛନ୍ତି ସେମାନଙ୍କ ସେହି ସମସ୍ତ କାର୍ଯ୍ୟ ନୁଆଇ ସେମାନେ ଦଣ୍ଡ ପାଇବେ। ବାଇବଲ ସ୍ପଷ୍ଟ ଭାବେ କୁହେ ଯେ ଅବିଶ୍ୱାସୀମାନେ ନିଜ ନିଜ ନିମନ୍ତେ କ୍ରୋଧ ସଞ୍ଚୟ କରୁଅଛନ୍ତି, ଯେପରି ରୋମୀ 2:5 ଲେଖାଯାଇଅଛି, ଏବଂ ଈଶ୍ୱର ପ୍ରତ୍ୟେକଙ୍କ କର୍ମାନୁସାୟୀ ଫଳ ଦେବେ ରୋମୀ 2:6। ବିଶ୍ୱାସୀମାନେ ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ବିଚାରିତ ହେବେ, କିନ୍ତୁ ଯେହେତୁ ଖ୍ରୀଷ୍ଟଙ୍କ ଧାର୍ମିକତା ଆମ୍ଭମାନଙ୍କଠାରେ ରୋପିତ କରାଯାଇଅଛି, ଆମ୍ଭମାନଙ୍କ ନାମ ଜୀବନ ପୁସ୍ତକରେ ଲେଖାଯାଇଛି, ଆମ୍ଭେମାନେ ପୁରସ୍କୃତ ହେବା କିନ୍ତୁ ଆମ୍ଭମାନଙ୍କ କର୍ମ ଅନୁଯାୟୀ ଦଣ୍ଡପ୍ରାପ୍ତ ହେବା ନାହିଁ, ଯେପରି ରୋମୀୟ 14:10-12 ଏହା ପ୍ରକାଶ କରେ ବା କୁହେ ଯେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ବିଚାରସନ ସମ୍ମୁଖରେ ଦଣ୍ଡାୟମ ହେବା ଏବଂ ଆମ୍ଭେମାନେ ପ୍ରତ୍ୟେକ ଈଶ୍ୱରଙ୍କ ନିକଟରେ ଆମ୍ଭମାନଙ୍କ ହିସାବ ଦେବା। ହଁ ପ୍ରିୟ ଶ୍ରୋତା, ବିଚାର ଦିନ ଆସୁଅଛି, ସେହି ବିଚାର ଦିନରେ ଆମ ସବୁ ହିସାବ ଦେବାକୁ ପଡ଼ିବ। ଯାହା କିଛି କରିଅଛୁ, ସତ୍ ବା ଭୁଲ, ଭଲ କାର୍ଯ୍ୟ ବା ମନ୍ଦ କାର୍ଯ୍ୟ, ଯାହା କିଛି ଆମେ ଏହି ସଂସାରରେ କରିଅଛୁ, ସେହି କାର୍ଯ୍ୟର ହିସାବ ଦେବାକୁ ପଡ଼ିବ, ଆଉ ସେହି କାର୍ଯ୍ୟ ଅନୁସାରେ ପ୍ରତ୍ୟେକ ମନୁଷ୍ୟକୁ ତାହାର ଉପହାର ବା ପୁରସ୍କାର ପ୍ରଦାନ କରାଯିବ। ପ୍ରିୟସତା, ତାହେଲେ ଚାଲନ୍ତୁ ଆମେ ନିଜକୁ ସେହି ବିଚାର ସମୟରେ ଯେପରି ବିଚାରିତ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା ସେଥିପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା, ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା। ଏହି ଆଶାରେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବିଚାର ସମୟ ବିଷୟରେ ଆମମାନଙ୍କୁ ସତର୍କ କଲ ତୁମ ସେହି ଭକ୍ତଙ୍କ ଦ୍ୱାରା, ହଁ ପ୍ରଭୁ, ନିଜକୁ ପ୍ରସ୍ତୁତ ହେବା ପାଇଁ ତୁମ ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ଦୂରେଇ ରଖ। ସମସ୍ତ ପରୀକ୍ଷାରୁ ବାହାରିବା ପାଇଁ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କର। ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ, ଆଶିଷରେ ଭରାଇ ଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି। ଶୁଣି ଗ୍ରହଣ କର। ଆମେନ୍।
শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori ଏବଂ www.adventistmediacenterindia.org।